आकाशवाणी संवाद पढ़ुछंती मलय रंजन मिश्र। झारखंड विधानसभा प्रथम पर्याय निर्वाचन में 43 आसन पर आसंता काली मतग्रहण, एथिस वायनाड लोकसभा एवं 11 राज्यर 33 विधानसभा उपनिर्वाचन नियाजिबो भोट। महायुति मेंट सरकार महाराष्ट्र में बहुविध कल्याणमूलक योजना कार्यकारी करिछि कहिले वरिष्ठ बीजेपी नेता तथा प्रधानमंत्री नरेन्द्र मोदी। विश्व बौद्धिक संपत्ति सूचकांक 2024 रिपोर्ट अनुयायी श्रेष्ठ 10 देश मध्यरे स्थानित हेला भारत एवं महिला एशियन चैंपियंस हॉकी प्रतियोगिता रे आज भारत दक्षिण कोरिया विरुद्ध 3-2 गोल रे विजयी। झारखंड विधानसभा प्रथम पर्याय निर्वाचन पर आसंता काली मतग्रहण करा जिबो। एही पर्याय रे 43 विधानसभा मंडली पर 683 जन प्रार्थी निर्वाचन रणांगण रे रहिछंती। सेमानक मध्यरे 73 जन महिला प्रार्थी अंतर्भुक्त। एही पर्याय पर 15,344 मतदान केन्द्र प्रतिष्ठा करा जायछि। सेथिमध्यरे 225 मतदान केन्द्र संवेदनशील भावे चिन्हट करा जायछि। मतग्रहण सकाळ 7:00 अपराह्न 5:00 पर्यंत चलिबो। तेबे 31 विधानसभा मंडली अंतर्गत 950 संवेदनशील बूथ रे मतदान अपराह्न 4:00 पर्यंत अनुष्ठित हेबो। मोट 1,37,00,000 अधिक भोटर एही पर्याय रे मताधिकार सब्यस्त करिबे। अबाध निरपेक्ष तथा स्वच्छ निर्वाचन लक्ष्य रे 200 कंपनी रो अधिक सुरक्षा बलंकु राज्य रे मुतयन करा जायछि। झारखंड रे द्वितीय पर्याय मतदान आसंता 20 तारीख रे 38 विधानसभा मंडली पई अनुष्ठित हेबो। 23 तारीख दिन भोट गणति सह फलाफल घोषणा करा जिवो। झारखंड मुख्य निर्वाचन अधिकारी आर रविकुमार कहिछंती बेआईन सामग्री कारोबार एवं नगद अर्थ आकार रे आदर्श आचरण विधि लागू होगा परठारु एपर्यंत 179 कोटी अधिक अर्थ जबत करा जायछि। 54 मामला रुजु करा जायछि बोली से सूचना देइछंती। 11 राज्यर 33 विधानसभा आसन एवं केरलर वायनाड लोकसभा आसन उपनिर्वाचन पर आसंता काली मत नियाजिब। विधानसभा आसनगुड़िक मध्यरे राजस्थानर 7, पश्चिमबंगर 6, आसामर 5, बिहारर 4, कर्णाटकर 3, मध्यप्रदेश एवं सिक्किमर 2 लेखाएं आसन रहिछि। केरल, छत्तीसगढ़, गुजरात एवं मेघालयर गोटे लेखाएं विधानसभा आसन पर आसंता काली मत नियाजिब। अन्यपक्षरे महाराष्ट्रर नांदेड संसदीय क्षेत्र समेत 15 विधानसभा आसन पर आसंता 20 तारिखर मत नियाजिब। विधानसभा आसनगुड़िक मध्यरे उत्तर प्रदेशर 9, पंजाबर 4, केरल एवं उत्तराखंडर गोटे लेखाएं आसन रहिछि। उभय पर्यायर भोट गणति आसंता 23 तारिखर अनुष्ठित होई फलाफल घोषणा करिब। वरिष्ठ बीजेपी नेता तथा प्रधानमंत्री नरेन्द्र मोदी आज महाराष्ट्रर सोलापुरठारे निर्वाचनी सभाकु संबोधन करिछंती। महायुति मेंट सरकार राज्यरे बहुविध कल्याणमूलक योजना कार्यकारी करिछि बोली प्रधानमंत्री कहिछंती। महिलांको उन्नति लागि राज्यरे मुख्यमंत्री माझी लड़की बहिनी योजना लागू करायछि बोली से कहिछंती। महायुति मेंट राज्यरे स्थिर सरकार प्रदान करिपरिबो बोली प्रधानमंत्री कहिछंती। तबे कांग्रेस संरक्षण नीतिकु अवमानना करिबा सहित दलित आदिवासी एवं अन्यान्य पछुआ वर्गों मध्यरे एहाकु नै विभेद सृष्टि करुछि बोली प्रधानमंत्री अभियोग करिछंती। सूचनाजोग्य 288 महाराष्ट्र विधानसभा आसन पर एकक पर्याय आसंता 20 तारीख दिन मतदान अनुष्ठित हेब। महाकवि कालिदासंक कृतिरे मानविक भावनार एक चमत्कार संगम देखिबाकु मिलिथाय बोली उपराष्ट्रपति जगदीप धनखड़ कहिछंती। मध्यप्रदेश उज्जैन ठारे 66वां सर्वभारतीय कालिदास समारोह को आज उद्घाटन करी उपराष्ट्रपति कहिछंती मनीष एवं प्रकृति मध्यरे अतुट संपर्क एवं प्रेमर पवित्रता कालिदासंक रचनारे प्रतिफलित होइथाय। कालिदास सम्मान भारतर संस्कृति प्रति एक सम्मान बोली उपराष्ट्रपति उल्लेख करिछंती। एई अवसररे 2022-23 वर्ष पई कालिदास अलंकरण सम्मानरे 8 जन विशिष्ट व्यक्तिंकु उपराष्ट्रपति सम्मानित करिछंती। आसंता 18 तारिख पर्यंत चलिबाकु थिबा एई कार्यक्रमरे महाकवि कालिदासंक कृति तथा अन्यान्य प्रसंग उपरे आलोचना करा जिवो। एही कार्यक्रमरे मध्यप्रदेश ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଶ୍ରୀ ଧନକଡ ପ୍ରତିକୂଳ ପାଗ ଯୋଗୁଁ ଆଜି ଲୁଧିଆନାର ହଲୱାର ବାୟୁସେନା ବନ୍ଦରରେ ଅବତରଣ କରିପାରି ନଥିଲେ। ଶ୍ରୀ ଧନକଡ ଆଜି ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଥିଲା। ତେବେ ଉପରାଷ୍ଟ୍ରପତିଙ୍କ ବିମାନ ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିଲା। ସେଠାରୁ ଶ୍ରୀ ଧନକଡ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯାଇ ମହାକବି କାଳିଦାସଙ୍କ ସ୍ମୃତିଦିଶରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସୂଚକାଙ୍କ 2024 ରିପୋର୍ଟରେ ପେଟେଣ୍ଟ, ଟ୍ରେଡମାର୍କ ଏବଂ ଶିଳ୍ପ ଡିଜାଇନ୍ରେ ଭାରତ ବିଶ୍ୱର ଶ୍ରେଷ୍ଠ 10 ଦେଶ ମଧ୍ୟରେ ସ୍ଥାନିତ ହୋଇଛି। ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ଭାରତ ନିଜ ସ୍ଥାନ ସୁଦୃଢ଼ କରିବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, 64,480 ଆବେଦନ ସହିତ ପେଟେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି। ଗତବର୍ଷ ତୁଳନାରେ ଏଥିରେ 149.4% ବୃଦ୍ଧି ଘଟିଛି। ଏହା ଦେଶର ବିକଶିତ ବୌଦ୍ଧିକ ସମ୍ପତ୍ତି ଇକୋସିଷ୍ଟମକୁ ପ୍ରତିପାଦନ କରୁଛି। ଭାରତର ଶିଳ୍ପ ଡିଜାଇନ୍ ଆପ୍ଲିକେସନ୍ଗୁଡ଼ିକରେ କ୍ରମାଗତ 36.4% ବୃଦ୍ଧି ପାଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରୁଷର କୃଷି ଉପମନ୍ତ୍ରୀ ମାକ୍ସିନ୍ ଟିଟୋଭ୍ଙ୍କ ନେତୃତ୍ୱରେ ଭାରତ ଆସିଥିବା ପ୍ରତିନିଧିମଣ୍ଡଳୀ ଗତକାଲି ଖାଉଟି ବ୍ୟାପାର ସଚିବ ନିଧି ଖରେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଡାଲିଜାତୀୟ ଶସ୍ୟ ବାଣିଜ୍ୟ କାରବାର ଉପରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଗତ କିଛି ବର୍ଷ ମଧ୍ୟରେ ରୁଷ ଭାରତର ମସୁର ଡାଲି, ହଳଦିଆ ମଟର ଆମଦାନୀର ଏକ ପ୍ରମୁଖ ଉତ୍ସ ଭାବେ ପରିଗଣିତ ହୋଇଛି। ଏହାବ୍ୟତୀତ ହରଡ଼ ଡାଲିକୁ ବାଣିଜ୍ୟ କାରବାରରେ ସାମିଲ କରିବା ପାଇଁ ଦୁଇ ଦେଶ ଆଲୋଚନା କରିଥିବା ଜଣାପଡ଼ିଛି। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, କର୍ଣ୍ଣାଟକର କେତେକ ଅଞ୍ଚଳରେ ଶୀଘ୍ର ହରଡ଼ ଅମଳ ଆରମ୍ଭ ହୋଇସାରିଛି। ହରଡ଼, ଚଣା ଏବଂ ହଳଦିଆ ମଟର ସାମଗ୍ରୀର ଉପଲବ୍ଧତା ଅଧିକ ରହିଛି। ନଭେମ୍ବରରୁ ଅଷ୍ଟ୍ରେଲିଆରୁ ଚଣା ଆମଦାନୀ ହୋଇ ଆସିଯିବ ବୋଲି ଆଶା କରାଯାଉଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ଭାରତର ଅର୍ଥନୀତି ଜଳସମ୍ପଦ ଉପରେ ନିର୍ଭରଶୀଳ। ଜଳାଶୟକୁ ସଂରକ୍ଷିତ ରଖିବା ଏବଂ ଏହାର ପୁନରୁଦ୍ଧାର କରିବା ଆମର କର୍ତ୍ତବ୍ୟ। ଗୁଆହାଟୀଠାରେ ଝରଣା ଜଳ ପରିଚାଳନା ଉପରେ ଦୁଇଦିନିଆ କର୍ମଶାଳାକୁ ଆଜି ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି, ଜଳ ସଂରକ୍ଷଣ ଦିଗରେ ସଚେତନତାର ଆବଶ୍ୟକତା ରହିଛି। ସ୍ଥାୟୀ ଜଳସମ୍ପଦ ବିନା 2047 ବିକଶିତ ଭାରତ ସ୍ୱପ୍ନ ସାକାର ହେବା କଷ୍ଟସାଧ୍ୟ। ପରେ ବ୍ରହ୍ମପୁତ୍ର ବୋର୍ଡର 13ତମ ଉଚ୍ଚ କ୍ଷମତା ସମ୍ପନ୍ନ ସମୀକ୍ଷା ବୋର୍ଡ ବୈଠକ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଟିଲ ବ୍ରହ୍ମପୁତ୍ର ଏବଂ ବାରାକ ଉପତ୍ୟକାରେ ବନ୍ୟା ନିୟନ୍ତ୍ରଣ ତଥା ନଦୀ ପରିଚାଳନା ପାଇଁ ରଣନୈତିକ ପଦକ୍ଷେପ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଇଏଫ୍ସି ଅନୁମୋଦିତ ନଦୀ ଅବବାହିକା ପରିଚାଳନା ଯୋଜନା ଅଧୀନରେ ପାଣ୍ଠିର ବ୍ୟବହାର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ପ୍ରକଳ୍ପ ରଣନୀତି ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ। ଲୋକସେବା ପ୍ରସାରଣ ଦିବସ ଆଜି ପାଳିତ ହୋଇଛି। 1947 ଦିଲ୍ଲୀର ଆକାଶବାଣୀ ଷ୍ଟୁଡିଓକୁ ମହାତ୍ମା ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଦେଶ ବିଭାଜନ ପରେ ହରିୟାଣାର କୁରୁକ୍ଷେତ୍ରରେ ଅସ୍ଥାୟୀ ଭାବେ ବସବାସ କରୁଥିବା ବିସ୍ଥାପିତ ଲୋକଙ୍କୁ ସିଧାସଳଖ ସାକ୍ଷାତ କରି ନ ପାରି ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଦିନ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ରେଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଥିଲେ। ଆକାଶବାଣୀ ଭବନରେ ଆଜି ଏହି ଦିବସ ପାଳନ ଅବସରରେ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଜାତିର ପିତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବାପୁଙ୍କ ବାର୍ତ୍ତା ସମସ୍ତଙ୍କୁ ସମାଜର ମଙ୍ଗଳ ପାଇଁ ଚିନ୍ତା କରିବାକୁ ପ୍ରେରଣା ଦେଇଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର, ଦୂରଦର୍ଶନ ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମହିଳା ଏସିଆନ୍ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଦକ୍ଷିଣ କୋରିଆ ବିରୁଦ୍ଧରେ 3-2 ଗୋଲ୍ରେ ବିଜୟୀ ହୋଇଛି। ଗତକାଲିର ମ୍ୟାଚ୍ରେ ଭାରତ ମାଲେସିଆକୁ 4-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଭାରତରେ ଚାଲିଥିବା ସ୍କ୍ରାବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନୀ ଖେଳାଳିଙ୍କୁ ଭିସା ପ୍ରଦାନ କରାନଯିବା ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖଣ୍ଡନ କରିଛି। ପାକିସ୍ତାନ ଦଳକୁ ଗତ 7 12 ଭିସା ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତ ଗସ୍ତ କରିପାରିବେ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 43 ଆସନ ପାଇଁ ଆସନ୍ତାକାଲି ମତଗ୍ରହଣ। ଏଥିସହ ୱାଇନାଡ଼ ଲୋକସଭା ଏବଂ 11 ରାଜ୍ୟର 33 ବିଧାନସଭା ଉପନିର୍ବାଚନ ପାଇଁ ନିଆଯିବ ଭୋଟ୍। ମହାୟୁତି ମେଣ୍ଟ ସରକାର ମହାରାଷ୍ଟ୍ରରେ ବହୁବିଧ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛି, କହିଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସୂଚକାଙ୍କ 2024 ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ 10 ଦେଶ ମଧ୍ୟରେ ସ୍ଥାନିତ ହେଲା ଭାରତ ଏବଂ ମହିଳା ଏସିଆନ୍ ଚାମ୍ପିୟନ୍ସ ହକି ପ୍ରତିଯୋଗିତାରେ ଆଜି ଭାରତ ଦକ୍ଷିଣ କୋରିଆ ବିରୁଦ୍ଧରେ 3-2 ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।